ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଜେଏନ୍ଜି ଏବଂ ଜେଏନ୍ ଆଲ୍ଫା ଅଗ୍ରଣୀ ଭୂମିକା ଗ୍ରହଣ କରିବ, ବୀରବାଲ ଦିବସରେ କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତା 2030 ସୁଦ୍ଧା ଦେଶର 48 ପ୍ରମୁଖ ସହରରେ ରେଳ ଚଳାଚଳ ଦ୍ୱିଗୁଣିତ କରିବାକୁ ଭାରତୀୟ ରେଳବାଇର ନିଷ୍ପତ୍ତି। ଚାରିଦିନିଆ ଗୋଆ, କର୍ଣ୍ଣାଟକ ଏବଂ ଝାଡ଼ଖଣ୍ଡ ଗସ୍ତରେ ଆସନ୍ତାକାଲିଠାରୁ ଯିବେ ରାଷ୍ଟ୍ରପତି। H-1B ଭିସା ମିଳିବାରେ ଅହେତୁକ ବିଳମ୍ବ ନେଇ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନ ସହ ଭାରତର ଆଲୋଚନା, ଏବଂ ତୃତୀୟ ମହିଳା T20 କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଭାରତ। ଯୁବ ସଶକ୍ତିକରଣକୁ ଦୃଷ୍ଟିରେ ରଖି ଦେଶରେ ନୂତନ ନୀତି ପ୍ରଣୟନ କରାଯାଉଛି। ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପଠାରେ ବୀର ବାଲ୍ ଦିବସ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟକୁ ସାକାର କରିବା ପାଇଁ ଜେଏନ୍ଜି ଏବଂ ଜେଏନ୍ ଆଲ୍ଫା ଅଗ୍ରଣୀ ଭୂମିକା ଗ୍ରହଣ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ମହାକାଶ, କ୍ରୀଡ଼ା, ଫିନ୍ଟେକ୍, ଉତ୍ପାଦନ ଆଦି କ୍ଷେତ୍ରରେ ଦେଶର ଯୁବକ ଯୁବତୀମାନଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରି ସରକାର ପଦକ୍ଷେପ ନେଉଛନ୍ତି। ମେରା ଯୁବା ଭାରତ ମାଧ୍ୟମରେ ଯୁବକମାନଙ୍କୁ ଯୋଡ଼ିବା ସହ ସେମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ବିକାଶ କରାଯାଉଛି। ପ୍ରତ୍ୟେକ କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି।
आज युवाओं के सशक्तिकरण को ध्यान में रखकर नई पॉलिसी बनाई जा रही है। युवाओं को राष्ट्र निर्माण के केंद्र में रखा गया है। मेरा युवा भारत ऐसे प्लेटफॉर्म के माध्यम से युवाओं को जोड़ने, उन्हें अवसर देने और उनमें लीडरशिप स्किल विकसित कराने का प्रयास किया जा रहा है। स्पेस इकोनॉमी को आगे बढ़ाना, खेलों को प्रोत्साहित करना, ଫିନ୍ଟେକ୍ ଔର୍ ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରକୁ ବିସ୍ତାର ଦେନା, ସ୍କିଲ୍ ଡେଭଲପମେଣ୍ଟ ଔର୍ ଇଣ୍ଟର୍ଣ୍ଣସିପ୍ କେ ଅବସର ତୟାର କରନା, ଇସ୍ ତରହ କେ ହର ପ୍ରୟାସ କେ କେନ୍ଦ୍ର ମେ ମେରେ ୟୁବା ସାଥୀ ହି ହୈ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଯୁବ ପ୍ରତିଭାର ବିକାଶ ଏବଂ ସେମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତାକୁ ପ୍ରୋହାହନ ଦେବାକୁ ସରକାର ପ୍ରତିଶ୍ରତିବଦ୍ଧ। ନୂତନ ଜାତୀୟ ଶିକ୍ଷାନୀତି ମାଧ୍ୟମରେ ବିକଶିତ ଭାରତ ପାଇଁ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରାଯାଇଛି। ନୂତନ ଜାତୀୟ ଶିକ୍ଷାନୀତିରେ ଏକବିଂଶ ଶତାବ୍ଦୀର ଶିକ୍ଷା ପ୍ରଣାଳୀକୁ ଗୁରୁତ୍ୱ ଦିଆଯାଇ ପ୍ରାୟୋଗିକ ଶିକ୍ଷା ଏବଂ ଦକ୍ଷତା ବିକାଶ ଉପରେ ପର୍ଯ୍ୟବେସିତ କରାଯାଇଛି। ପ୍ରଧାନମନ୍ତ୍ରୀ ଆଜି ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଥିବା 20 ବିଜେତାଙ୍କ ସହ ଭାବ ବିନିମୟ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ନବସୃଜନ, ସାହସ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ କଳା କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ପିଲାମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ଶିଖ୍ ଗୁରୁ ଗୋବିନ୍ଦ ସିଂଜୀଙ୍କ ଦୁଇ ପୁତ୍ର ସାହିବଜାଦା ବାବା ଜୋରାୱର ସିଂ ଏବଂ ବାବା ଫତେହ ସିଂଙ୍କ ଅଦମ୍ୟ ସାହସ ଓ ବଳିଦାନକୁ ସମ୍ମାନ ଜଣାଇ ଆଜି ଦେଶବ୍ୟାପୀ ବୀରବାଲ ଦିବସ ପାଳନ କରାଯାଉଛି। ଅଳ୍ପ ବୟସରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଏହି ସାହିବଜାଦେଙ୍କ ଜୀବନୀ ଭାରତର ଇତିହାସର ଏକ ମର୍ମସ୍ୱର୍ଶୀ ଅଧ୍ୟାୟ। ଗତ 2022 ଜାନୁଆରୀ ମାସରେ ଗୁରୁ ଗୋବିନ୍ଦ ସିଂଙ୍କ ପ୍ରକାଶ ପର୍ବ ପାଳନ ଅବସରରେ ବୀରବାଲ ଦିବସ ପାଳନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଭାରତୀୟ ରେଳବାଇ ଆସନ୍ତା 2030 ସୁଦ୍ଧା 48 ପ୍ରମୁଖ ସହରରେ ରେଳ ଚଳାଚଳକୁ ଦ୍ୱିଗୁଣିତ କରିବାକୁ ଯୋଜନା କରିଛନ୍ତି। ଟ୍ରେନ୍ରେ ଅଧିକ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏହି ନିଷ୍ପତ୍ତି ନେଇଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ପାଟନା, ଭୋପାଳ ଏବଂ ପୁରୀ ଆଦି ସହରରେ ଟ୍ରେନ୍ ଚଳାଚଳ ବୃଦ୍ଧି ପାଇବ। ରେଳ ମନ୍ତ୍ରଣାଳୟ କହିଛି, ଏହାଦ୍ୱାରା ଟ୍ରେନ୍ରେ ଯାତ୍ରୀମାନଙ୍କ ଯାତ୍ରା ସୁଗମ ହୋଇପାରିବ। ରେଳ ବୋର୍ଡ ଅଧ୍ୟକ୍ଷ ସତୀଶ କୁମାର ଏ ସଂକ୍ରାନ୍ତରେ ସମସ୍ତ ଜୋନାଲ୍କୁ ଟ୍ରେନ୍ ସଂଖ୍ୟା ବୃଦ୍ଧି କରିବାକୁ ଚିଠି ଲେଖିଛନ୍ତି। ସେହି ଅଞ୍ଚଳଗୁଡ଼ିକରେ ନୂତନ ଟର୍ମିନାଲ୍ ପ୍ରତିଷ୍ଠା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀଭଡ଼ାକୁ ସୁଲଭ କରିବା ଏବଂ ପରିଚାଳନାଗତ ସ୍ଥାୟିତ୍ୱ ମଧ୍ୟରେ ସନ୍ତୁଳନ ରଖିବା ଉଦ୍ଦେଶ୍ୟରେ ଆଜିଠାରୁ ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀଭଡ଼ାରେ ପରିବର୍ତ୍ତନ କରାଯାଇଛି। ସଂଶୋଧିତ ଯାତ୍ରୀଭଡ଼ା ଅନୁଯାୟୀ ଉପସହରାଞ୍ଚଳ ରେଳସେବା ପାଇଁ ଦର ବୃଦ୍ଧି କରାଯାଇ ନାହିଁ। ଉଭୟ ଉପସହରାଞ୍ଚଳ ଏବଂ ଅଣ ଉପସହରାଞ୍ଚଳ ମାର୍ଗରେ ଋତୁକାଳୀନ ଟିକଟ ଦର ମଧ୍ୟ ଅପରିବର୍ତ୍ତିତ ରହିଛି। ଦ୍ୱିତୀୟ ଶ୍ରେଣୀ ସାଧାରଣ ବର୍ଗର 215 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ଭଡ଼ା ବୃଦ୍ଧି ପାଇନାହିଁ। 216 କିଲୋମିଟରରୁ 750 କିଲୋମିଟର ପାଇଁ ଭଡ଼ାରେ 5 ଟଙ୍କା, 751ରୁ 1250 କିଲୋମିଟର ପାଇଁ 10 ଟଙ୍କା, 1251ରୁ 1750 କିଲୋମିଟର ପାଇଁ 15 ଟଙ୍କା ଏବଂ 1751ରୁ 2250 କିଲୋମିଟର ଦୂରତା ପାଇଁ 20 ଟଙ୍କା ବୃଦ୍ଧି କରାଯାଇଛି। ନୂଆ ଦର ଲାଗୁ ହେବା ତାରିଖ ପରେ ଯାତ୍ରା କଲେ ମଧ୍ୟ ପୂର୍ବରୁ ହୋଇଥିବା ଟିକଟ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଲାଗୁ ହେବ ନାହିଁ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଚାରିଦିନିଆ ଗସ୍ତରେ ଗୋଆ, କର୍ଣ୍ଣାଟକ ଏବଂ ଝାଡ଼ଖଣ୍ଡ ଯିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଗୋଆ ଅଭିମୁଖେ ଯାତ୍ରା କରିବେ। ଆସନ୍ତା ରବିବାର ରାଷ୍ଟ୍ରପତି କର୍ଣ୍ଣାଟକର ଖାରୁଆର ବନ୍ଦରରୁ ବୁଡ଼ା ଜାହାଜରେ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି। ପରଦିନ ରାଷ୍ଟ୍ରପତି ଝାଡ଼ଖଣ୍ଡର ଜାମସେଦପୁରଠାରେ ଅଲ୍ଚିକି ଭାଷାର ଶତବାର୍ଷିକ ସମାରୋହରେ ଯୋଗଦେବେ। ସେହିଦିନ ରାଷ୍ଟ୍ରପତି ସେଠାରେ ନିଟ୍ର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଅଭିଭାଷଣ ରଖିବେ। ଆସନ୍ତା 30 ତାରିଖରେ ରାଷ୍ଟ୍ରପତି ଝାଡ଼ଖଣ୍ଡସ୍ଥିତ ଗୁମ୍ଲାଠାରେ ଅନ୍ତର୍ଜୟ ଜନସାଂସ୍କୃତିକ ସମାଗମ ସମାରୋହ କାର୍ତ୍ତିକ ଯାତ୍ରାରେ ଉଦ୍ବୋଧନ ରଖିବାର କାର୍ଯ୍ୟସୂଚୀ ରହିଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଉଥିବା ତିନିଦିନିଆ ପଞ୍ଚମ ଜାତୀୟ ମୁଖ୍ୟ ସଚିବ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଯୋଗଦେବେ। ପ୍ରଧାନମନ୍ତ୍ରୀ ମଧ୍ୟ ଆସନ୍ତା ରବିବାର ଏହି ସମ୍ମିଳନୀର ଅଧ୍ୟକ୍ଷତା କରିବେ। ଜାତୀୟ ବିକାଶକୁ ପ୍ରାଥମିକତା ପ୍ରଦାନ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସମନ୍ୱିତ ସହଯୋଗକୁ ଅଧିକ ସୁଦୃଢ଼ କରିବାରେ ଏହି ସମ୍ମିଳନୀ ଏକ ଦୃଢ଼ମଞ୍ଚ ପ୍ରଦାନ କରିବ। ଦେଶର ମାନବ ସମ୍ଭଳ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ସହ ଅନ୍ତର୍ଭୁକ୍ତି, ଭବିଷ୍ୟତ ପାଇଁ ପ୍ରସ୍ତୁତି ଅଭିବୃଦ୍ଧି ସଂକ୍ରାନ୍ତ ଉଭୟ ରାଜ୍ୟ ଓ କେନ୍ଦ୍ର ଏକୀକୃତ ଚିଠା ପ୍ରସ୍ତୁତ କରିବାରେ ଏହି ମଞ୍ଚ ଉପଯୋଗୀ ସାବ୍ୟସ୍ତ ହେବ। ସହଯୋଗମୂଳକ ସଂଘୀୟ ଦୃଷ୍ଟିକୋଣକୁ ଏହା ପ୍ରୋତ୍ସାହନ ପ୍ରଦାନ କରିବ ବୋଲି କୁହାଯାଇଛି। ବିକଶିତ ଭାରତ ପାଇଁ ମାନବ ସମ୍ଭଳ ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଗୁରୁତ୍ୱ ପ୍ରଦାନ କରାଯିବ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ସର୍ବୋତ୍ତମ ପଦକ୍ଷେପଗୁଡ଼ିକ ସମ୍ପର୍କରେ ଅନ୍ୟମାନଙ୍କୁ ଅବଗତ କରାଯିବା ସହ ଏହାକୁ ଆପଣାଇବାରେ ମାର୍ଗଦର୍ଶନ ଉପରେ ସମ୍ମିଳନୀରେ ମତ ବିନିମୟ ହେବ। ଚଳିତ ବର୍ଷ 5 ପ୍ରମୁଖ କ୍ଷେତ୍ର ଉପରେ ଏହି ସମ୍ମିଳନୀରେ ଧ୍ୟାନ କେନ୍ଦ୍ରୀଭୂତ ରହିଛି। ସେଗୁଡ଼ିକ ହେଉଛି ପ୍ରାରମ୍ଭିକ ଶୈଶବ ଶିକ୍ଷା, ବିଦ୍ୟାଳୟ ଶିକ୍ଷା, ଦକ୍ଷତା, ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ପାଠପଢ଼ା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ର। ଗତ 2022 ମସିହାରେ ପ୍ରଥମ ଥର ପାଇଁ ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତିବର୍ଷ ଏହି ଜାତୀୟ ସମ୍ମିଳନୀର ଆୟୋଜନ କରାଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସାମର ରାଭା, ମିସିଂ ଏବଂ ତିୱା ସମ୍ପ୍ରଦାୟର ପ୍ରତିନିଧିମଣ୍ଡଳୀ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା ସେମାନଙ୍କର ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ପ୍ରତିଶ୍ରତି ଦେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପସ୍ଥିତିରେ ସେ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯାଇ ସେମାନଙ୍କର ସମସ୍ୟାକୁ ସମାଧାନ କରିବାକୁ ପଦକ୍ଷେପ ନିଆଯିବ। ଭାରତୀୟମାନଙ୍କୁ H-1B ଭିସା ମିଳିବାରେ ଅହେତୁକ ବିଳମ୍ବ ହେଉଥିବା ନେଇ ଭାରତ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି H-1B ଭିସା ମିଳିବାରେ ବିଳମ୍ବ ହେଉଥିବା ନେଇ ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ ଆସିଛି। ଏହି ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନ ସହ ସରକାର ଆଲୋଚନା କରୁଛନ୍ତି। ଭାରତ ପକ୍ଷରୁ ନୂଆଦିଲ୍ଲୀ ଏବଂ ୱାଶିଂଟନ୍ ଡିସିଠାରେ ଅବସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର କର୍ତ୍ତୃପକ୍ଷଙ୍କୁ ଏହି ପ୍ରସଙ୍ଗରେ ଅବଗତ କରାଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଏହି ଭିସା ମିଳିବାରେ ବିଳମ୍ବ ହେବା ଯୋଗୁଁ ଅନେକ ଭାରତୀୟ ପ୍ରଭାବିତ ହେବା ସହ ଉଚ୍ଚଶିକ୍ଷା ପାଇଁ ଯିବାକୁ ଥିବା ଅନେକ ଛାତ୍ରଛାତ୍ରୀ ଏଥିରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ହୋଇଥିବା ହିଂସା ଆଚରଣ ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଏହି ପ୍ରସଙ୍ଗକୁ ଭାରତ ଦୃଢ଼ ନିନ୍ଦା କରୁଛି। ବାଂଲାଦେଶରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ସେଠାରେ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ହେବା ନେଇ ଭାରତ ସମର୍ଥନ କରୁଛି। ତିରୁବନନ୍ତପୁରମ୍ଠାରେ ମହିଳା ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ଶ୍ରୀଲଙ୍କା ଚଳିତ 5 ମହିଳା ଟି20 ସିରିଜ୍ର ଏହା ହେଉଛି ତୃତୀୟ ମ୍ୟାଚ୍। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଶ୍ରୀଲଙ୍କା 2 ଓଭରରେ କୌଣସି ୱିକେଟ୍ ନ ହରାଇ 14 ରନ୍ ସଂଗ୍ରହ କରିଛି। ପ୍ରଥମ ଏବଂ ଦ୍ୱିତୀୟ ମ୍ୟାଚ୍କୁ ଜିତି ଭାରତ ସିରିଜ୍ରେ 2-0 ଆଗୁଆ ରହିଛି। ନୂତନ କୋଇଲା ଖଣି ଖନନ ଆରମ୍ଭ କରିବାକୁ ସରକାର କୋଲିୟରୀ ନିୟନ୍ତ୍ରଣ ନିୟମ ସଂଶୋଧନ 2025ର ବିଜ୍ଞପ୍ତି ଜାରି ରଖିଛନ୍ତି। ଏହାଦ୍ୱାରା ନୂତନ କୋଇଲା ଖଣିଗୁଡ଼ିକର ଖନନ ଆରମ୍ଭ କରିବାକୁ ସହଜରେ ଅନୁମତି ମିଳିପାରିବ। କୋଇଲା ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହାଦ୍ୱାରା କୋଇଲା ଖଣିଗୁଡ଼ିକର ଖନନ ପ୍ରକ୍ରିୟା ସହଜ ଏବଂ ତ୍ୱରାନ୍ୱିତ ହୋଇପାରିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପଡ଼ିଥାରେ। ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଜେନ୍ଜି ଏବଂ ଜେନ୍ ଆଲ୍ଫା ଅଗ୍ରଣୀ ଭୂମିକା ଗ୍ରହଣ କରିବ, ବୀର ବାଲ୍ ଦିବସରେ କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତା 2030 ସୁଦ୍ଧା ଦେଶର 48 ପ୍ରମୁଖ ସହରରେ ରେଳ ଚଳାଚଳ ଦ୍ୱିଗୁଣିତ କରିବାକୁ ଭାରତୀୟ ରେଳବାଇର ନିଷ୍ପତ୍ତି। ଚାରିଦିନିଆ ଗୋଆ, କର୍ଣ୍ଣାଟକ ଏବଂ ଝାଡ଼ଖଣ୍ଡ ଗସ୍ତରେ ଆସନ୍ତାକାଲିଠାରୁ ଯିବେ ରାଷ୍ଟ୍ରପତି। H-1B ଭିସା ମିଳିବାରେ ଅହେତୁକ ବିଳମ୍ବ ନେଇ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନ ସହ ଭାରତର ଆଲୋଚନା ଏବଂ ତୃତୀୟ ମହିଳା ଟି20 କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଭାରତ। ସମ୍ବାଦ ଶେଷ ହେଲା।